ମୁଁ ଶ୍ରୀ ଦେବରାଜ ଭାଇ ରମ୍ଭା ଗାୟତ୍ରୀ ସୂତ୍ର କହୁଛି। ବନ୍ଧୁମାନ ନମସ୍କାର, ଗୁରୁଦେବ ବନ୍ୟା ମାତାଙ୍କୁ ଦୌଡ଼ିଥାଏ। ବର୍ତ୍ତମାନ ଆମକୁ ପାଠ ପଢା ହେଇଥିଲା ପିଲାଦିନେ, ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର, ମାତା ପିତା ଗୁରୁଜନ ଦେବତା ସ୍ଥାନ, ସତ କହିବାକୁ କିଣା ଡରି ସତ କହି ପଛରେ ରହିଛି। ବର୍ତ୍ତମାନ ଆମେ ବର୍ତ୍ତମାନ ସୂର୍ଯ୍ୟ ହିଁ ସକଳ ଶକ୍ତିର ଆଧାର ଯଦିଓ ଆମେ କେତେଜଣ ସୂର୍ଯ୍ୟଙ୍କ ସହିତ ସମ୍ପର୍କ ରଖୁଛେ। ତାପରେ ମାତା ପିତା ଗୁରୁଜନ ଦେବତା ସ୍ଥାନ, ମା ବାପାଙ୍କୁ କେତେଜଣ ପ୍ରଣାମ କରୁଛେ। ମାତା ପିତା ଗୁରୁଜନ ଦେବତା ସ୍ଥାନ ହେଲେ ମା ହେଲେ ବ୍ରହ୍ମା, ବ୍ରହ୍ମା ତାଙ୍କ ବ୍ରହ୍ମରୁ ଆମେ ସୃଷ୍ଟି ହେଇଛେ, ସେଥିପାଇଁ ସେ ହେଉଛନ୍ତି ବ୍ରହ୍ମା ହେଲେ ସୃଷ୍ଟିକର୍ତ୍ତା। ସୃଷ୍ଟିକର୍ତ୍ତା ହେଲେ ତାଙ୍କ ପାଦ ତଳେ ପ୍ରଥମେ ପ୍ରଣାମ କରିବା ଦରକାର। ତାପରେ ପିତା ହେଲେ ପାଳନ କର୍ତ୍ତା, ବାପା ରୋଜଗାର କରି ଆଣି ମାଙ୍କୁ କିଛି ଜିନିଷ ପତ୍ର ଦିଅନ୍ତି, ମା ଆମକୁ ରୋଷେଇ କରିଦେବେ, ଆମକୁ ମୁଣ୍ଡ କୁଣ୍ଡ ଦେବେ, ସ୍କୁଲ ପଠାଇବେ ପ୍ରତ୍ୟେକ ଜିନିଷ, ସେଥିପାଇଁ ବାପା ହିଁ ସୃଷ୍ଟି କର୍ତ୍ତା, ଅବଧ 24 ଗୁରୁ କରିଥିଲେ। ସେଥିପାଇଁ ଯାହାଠୁ କିଛି ଭଲ ଜିନିଷ ଶିଖିବା, ତାପରେ ଭଲ ଜିନିଷ କହିବା, ଭଲ ଜିନିଷ ଶିଖଉଥିଲେ ଆଉ କହୁଥିଲେ, ସେଥିପାଇଁ ତାଙ୍କୁ ଗୁରୁ ପରିବାର ମାନିବା ଦରକାର। ସେଥିପାଇଁ ବୋଲି ବର୍ତ୍ତମାନ ମାତା ପିତା ଗୁରୁଜନ ଦେବତା ଥାନ୍ତୁ, ତାପରେ ସତ କହିବା, ଆମେ ସତ କହିବା, ସତ କହିଲେ କୌଣସି ଜାଗାରେ ହାରିବା ନାହିଁ, ମିଛ କହିଲେ ନିଜେ ଦୁଃଖ ହଉଥିବା। ସେଥିପାଇଁ ଭଗବାନ କହିଛନ୍ତି ମାନେ କଣ, ଆମେ ଯେଉଁ ସକଳ ଶିକ୍ଷା ଦ୍ୱାରା ମାତା ପିତା ଗୁରୁଜନ ଦେବତା ଥାନ୍ତୁ, ସତ କହିବା କିଆଁ ଡରି ସତ କହିବ ନାହିଁ, ତିନୋଟି ଜିନିଷ ଯଦି ମନୁଷ୍ୟ ଜୀବନରେ ତାର ରଖିଛି କୌଣସି ଜାଗାରେ ହାରିବ ନାହିଁ। ସେଥିପାଇଁ ଆମର ନୈତିକତା ଆମେ ହାରି ଦେଇଛେ, ନୈତିକତାକୁ ଆମେ କେମିତି ବଞ୍ଚାଇବା, ବୌଦ୍ଧିକତା ବୁଦ୍ଧିର ଇଏରେ ବୁଦ୍ଧିଜୀବୀ ମାନେ ଆମକୁ କିଛି କହିବା ଦରକାର ଆଉ ଆମେ ତାଙ୍କୁ ପାଳନ କରିବା ଦରକାର। ତାପରେ ବୌଦ୍ଧିକତା ସାମାଜିକତା, ସମାଜ ହେଉଛି ବର୍ତ୍ତମାନ, ସମାଜ ହେଉଛି ଭଗବାନ, ସମାଜ ଭିତରେ ଆମେ ଯଦି ଠିକ ଭାବରେ ଅନୁଶାସନରେ ଚାଲିବା ତାହେଲେ